ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনাই আজির এই পথপ্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে আপনার সহযোগ তথা মতামত নিমন্তে বিশেষ ধন্যবাদ। আপনার প্রভু যীশু বিষয়ে অধিক জাণিবা নিমন্তে আগ্রহী থাকার আমি মধ্যে বিশেষ খুশি আপনার নিমন্তে প্রার্থনা করুছু। আদি আপনার ପ୍ରାର୍ଥନାର କୌଣସି ବିଷୟ ଥାଏ କି ଅବା ଆପଣଙ୍କର ଜୀବନର ଯଦି କିଛି ସାକ୍ଷ୍ୟ ଥାଏ, ତାହେଲେ ତାହା ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିପାରିବୁ। ଆପଣ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରନ୍ତୁ ଏବଂ ସେମାନଙ୍କୁ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୋ, ଏହି ସୁଯୋଗରେ ଯେପରି ଆମମାନେ ତୁମର ସ୍ୱର ଶୁଣିବୁ, ତୁମର ବାକ୍ୟ ବିଷୟରେ ଯେପରି ମନୋଯୋଗୀ ହେବ, ଏହି ପ୍ରକାର ହୃଦୟ ତୁମେ ଆମ ପ୍ରତ୍ୟେକଙ୍କୁ ଦାନ କର। ପ୍ରଭୁ, ଆମମାନଙ୍କୁ ଏକ ସରଳ ବିଶ୍ୱାସର ହୃଦୟ ଦିଅ। ଆମମାନଙ୍କ ଜୀବନ ମଧ୍ୟରୁ ସମସ୍ତ ପ୍ରକାର ଅବିଶ୍ୱାସ ସନ୍ଦେହ ତୁମେ ଦୂର କରିଦିଅ। ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ତୁମର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ସହିତ କଥା କୁହ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକ ଜୀବନରେ ତୁମର ଇଚ୍ଛା ଓ ଅଭିମତ ପ୍ରଭୁ ତୁମେ ସଫଳ କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କୁ ଉଦ୍ଧାରକର୍ତ୍ତା ଜୀବିତ ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଅଳ୍ପ ଭିକ୍ଷା ମାଗୁଅଛୁ। ଆମେନ୍। ଆଜି ଆମେ ସେହି ପ୍ରଥମ କରନ୍ଥୀୟ 14 ପର୍ବର 23 ପଦରୁ ଆରମ୍ଭ କରି 15 ପର୍ବର 4 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବାକୁ ଯିବା। ଆଜିର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ଆତ୍ମାଙ୍କ ଦାନର ବ୍ୟବହାର ଓ ପୁନରୁତ୍ଥାନ। ଆପଣଙ୍କର ମନେଥିବ, ଗତ ପାଠରେ ଆମେ ଆତ୍ମାଙ୍କ ଦାନର ବ୍ୟବହାର ବିଷୟ ନେଇ ଅଧ୍ୟୟନ କରି ଆଲୋଚନା କରିଥିଲୁ ଓ ପରଭାଷା ଅପେକ୍ଷା ଭାବବାଣୀ ଯେ ଶ୍ରେଷ୍ଠତର ଦାନ ତାହା ଆଲୋଚନା କରିଥିଲୁ। କିନ୍ତୁ ଆଜି ଆମେ ସେହି ଆତ୍ମାଙ୍କ ଦାନର ବ୍ୟବହାର ପ୍ରସଙ୍ଗ ନେଇ ଆଉ କିଛି ବିଷୟ ଲକ୍ଷ୍ୟ କରିବାକୁ ଯିବା। ତେବେ ବର୍ତ୍ତମାନ ଆମେ ଏହି ପ୍ରସଙ୍ଗ ନେଇ ଆତ୍ମାଙ୍କ ଦାନର ବ୍ୟବହାର ନିମନ୍ତେ ମଣ୍ଡଳୀ ମଧ୍ୟରେ ଶୃଙ୍ଖଳା ଏହାରି ସମ୍ପର୍କରେ କିଛି ଆଲୋଚନା କରିବା। ଦେଖନ୍ତୁ 14 ପର୍ବର 23 ପଦରେ ଏହିପରି ଲେଖା ଅଛି, ଆହୁରି ମଧ୍ୟ ସମସ୍ତ ମଣ୍ଡଳୀ ଯଦି ସମବେତ ହୁଏ ଓ ସମସ୍ତେ ପରଭାଷାରେ କଥା କହନ୍ତି, ପୁଣି ସାଧାରଣ ବା ଅବିଶ୍ୱାସୀ ଲୋକମାନେ ଆସନ୍ତି, ତାହେଲେ ତୁମେମାନେ ପାଗଳ ବୋଲି କ'ଣ ସେମାନେ କହିବେ ନାହିଁ? ଆମେ ଚାହୁଁନା ଯେ ଜଣେ ବିଦେଶୀୟ ଆମମାନଙ୍କ ମଣ୍ଡଳୀ ମଧ୍ୟକୁ ପ୍ରବେଶ କରି ଭାବିବ ଯେ ସେ ଏକ ଦଳର ଲୋକମାନଙ୍କ ମଧ୍ୟକୁ ପ୍ରବେଶ କରିଅଛି ଯେଉଁମାନେ କି ପାଗଳ। ଆଜି ଯଦି ଆମମାନଙ୍କର ଗୋଟିଏ ବିଷୟର ଆବଶ୍ୟକତା ଥାଏ, ତାହା ହେଉଛି ଈଶ୍ୱରଙ୍କ ବାକ୍ୟ ପ୍ରଚାର। ବର୍ତ୍ତମାନର ଲୋକମାନେ ଅତି ବୁଦ୍ଧିମାନ, ଚତୁର ଓ ସାଂସାରିକ ଭାବେ ଜ୍ଞାନୀ। ସେମାନେ ଏକ ଉପଯୁକ୍ତ ତଥା ଯୁକ୍ତିଯୁକ୍ତ ସମ୍ବାଦ ଚାହାନ୍ତି ଯାହାକି ବୋଧଗମ୍ୟ। ଈଶ୍ୱରଙ୍କ ବାକ୍ୟ ଏପରି ପ୍ରାଞ୍ଜଳ ତଥା ପରିଷ୍କାର ଭାବେ ଉପସ୍ଥାପିତ ହେବା ଉଚିତ ଯେପରି ଏହା ସହଜରେ ବୁଝି ହୁଏ। 24-25 ପଦରେ ଲେଖା ଅଛି, କିନ୍ତୁ ଯଦି ସମସ୍ତେ ଭାବବାଣୀ କହନ୍ତି, ପୁଣି ଜଣେ ଅବିଶ୍ୱାସୀ ବା ସାଧାରଣ ଲୋକ ଆସେ, ତେବେ ସେ ସମସ୍ତଙ୍କ ଦ୍ୱାରା ଦୋଷୀ ବୋଲି ପ୍ରମାଣିତ ହୁଏ, ସମସ୍ତଙ୍କ ଦ୍ୱାରା ବିଚାରିତ ହୁଏ, ତାହାର ହୃଦୟର ଗୁପ୍ତ ବିଷୟ ସବୁ ପ୍ରକାଶିତ ହୁଏ, ସେଥିରେ ସେ ମୁହଁ ମାଡ଼ି ପଡ଼ିବ ଓ ଈଶ୍ୱର ଯେ ନିଶ୍ଚୟ ତୁମମାନଙ୍କ ମଧ୍ୟରେ ଅଛନ୍ତି ଏହା ସ୍ୱୀକାର କରି ତାହାଙ୍କୁ ପ୍ରଣାମ କରିବ। ଅନ୍ୟ ଅର୍ଥରେ କହିବାକୁ ଗଲେ, ଯଦି ଆପଣ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରୁଅଛନ୍ତି ଓ ଜଣେ ଅବିଶ୍ୱାସୀ ଆସେ, ତାହେଲେ ସେ ମଧ୍ୟ ସେହି ବାକ୍ୟ ଶୁଣି ପରିବର୍ତ୍ତିତ ହେବ ଓ ସେହି ବାକ୍ୟ ତାହାର ଜୀବନରେ କାର୍ଯ୍ୟ ସାଧନ କରିବ। ପ୍ରକୃତରେ ପାଉଲ ଏଠାରେ ପରଭାଷା କହିବା ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ, ମାତ୍ର ଭାବବାଣୀ କହିବା ଉପରେ ଗୁରୁତ୍ୱ ଦିଅନ୍ତି। 14 ପର୍ବର 26 ପଦରେ ଲେଖା ଅଛି, ହେ ଭାଇମାନେ, ତେବେ କର୍ତ୍ତବ୍ୟ କ'ଣ? ତୁମ୍ଭେମାନେ ସମବେତ ହେବା ସମୟରେ ଗୀତ ବା ଶିକ୍ଷା ବା ପ୍ରକାଶିତ ବାକ୍ୟ ବା ପରଭାଷା ବା ଭାଷାର ଅର୍ଥ, ଏପରି ପ୍ରତ୍ୟେକର କିଛି ନା କିଛି ଅଛି। ସମସ୍ତ ବିଷୟ ନିଷ୍ଠା ନିମନ୍ତେ କରାଯାଉ। ଅନ୍ୟ ଅର୍ଥରେ କହିବାକୁ ଗଲେ, ଯଦି ପରଭାଷାରେ କିଛି କୁହାଯାଏ, ତାହେଲେ ସେଠାରେ ମଧ୍ୟ ଜଣେ ରହିବା ଉଚିତ ଯିଏକି ସେହି ଭାଷାର ଅନୁବାଦ ବା ଅର୍ଥ କରିପାରୁଥିବ ଓ ସମ୍ବାଦ ଯେପରି ନିଷ୍ଠାଜନକ ହେବାକୁ ପାରେ। ଆଉ ପାଉଲ କହନ୍ତି, ତୁମେମାନେ ଯେଉଁ ସମସ୍ତ ଦାନ ପାଇଅଛ ତାହା ମଣ୍ଡଳୀର ନିଷ୍ଠା ନିମନ୍ତେ ସାଧିତ ହେଉ ଓ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀର ମଙ୍ଗଳ ସାଧନ କରୁ, ଏହା ଖ୍ରୀଷ୍ଟଙ୍କୁ ପ୍ରକାଶ କରୁ ଓ ଖ୍ରୀଷ୍ଟଙ୍କ ଗୌରବ ନିମନ୍ତେ ସାଧିତ ହେଉ। 27-28 ପଦରେ ଲେଖା ଅଛି, ଯଦି କେହି ପରଭାଷାରେ କଥା କହେ, ତେବେ ଦୁଇ ଅବା ଅଧିକ ହେଲେ ତିନି ଜଣ ପାଳି ଅନୁସାରେ କହନ୍ତୁ, ଆଉ ଜଣେ ଅର୍ଥ କରୁ। କିନ୍ତୁ ଯଦି କୌଣସି ଅର୍ଥକାରକ ନଥାଏ, ତାହେଲେ ସେ ମଣ୍ଡଳୀରେ ନୀରବ ରହୁ ଓ ନିରୋଳାରେ ଈଶ୍ୱରଙ୍କୁ କହୁ। କେବଳ ଯେ ସେହି ଦାନ ମଣ୍ଡଳୀର ନିଷ୍ଠା ନିମନ୍ତେ ବ୍ୟବହୃତ ହେବ ତାହା ନୁହେଁ, ମାତ୍ର ଏଥିସହିତ ଏହା ଶୃଙ୍ଖଳା ରକ୍ଷା କରିବା ଉଚିତ। ଏହା ମଣ୍ଡଳୀର ଶୃଙ୍ଖଳା ପ୍ରତି ଦୃଷ୍ଟି ଦେବା ଉଚିତ। ଯଦି ଜଣେ ପରଭାଷାରେ କଥା କହିବାକୁ ଯାଉଅଛି, ତାହେଲେ ଜଣେ ଅନୁବାଦକାରୀ ରହିବା ଆବଶ୍ୟକ ଓ ସେହି ସମ୍ବାଦ ଈଶ୍ୱରଙ୍କ ବାକ୍ୟ ସହିତ ତହିଁର ବାସ୍ତବ ଅର୍ଥକୁ ପ୍ରକାଶ କରୁଥିବା ଆବଶ୍ୟକ। ଈଶ୍ୱରଙ୍କ ବାକ୍ୟର ସତ୍ୟତାକୁ ସ୍ପଷ୍ଟ ରୂପେ ଉପସ୍ଥାପିତ କରାଇବା ଆବଶ୍ୟକ। ଆଉ ଯଦି ଏପରି ନ ହୁଏ ତାହେଲେ ଈଶ୍ୱରଙ୍କ ଆତ୍ମା ତହିଁରେ ନାହାନ୍ତି। ଆପଣ ଏହା ନିଶ୍ଚିତ ଭାବେ ଜାଣି ରଖନ୍ତୁ, ଯଦି ସେହି ଭାଷାର ଅର୍ଥକାରୀ କେହି ନାହିଁ କିମ୍ବା ଦୁଇ ବା ତିନି ଜଣ କହିସାରିଛନ୍ତି, ତାହେଲେ ଅନ୍ୟ ଜଣେ ଯିଏକି ପରଭାଷାରେ କହିବା ନିମନ୍ତେ ଅପେକ୍ଷା କରିଅଛି ସେ ନୀରବ ରହିଯିବା ଉଚିତ। ସେ ଅନ୍ୟ କୌଣସି ସ୍ଥାନକୁ ଯାଇ ନିଜକୁ ନିଜେ କହୁ। 29 ଓ 30 ପଦରେ ଲେଖା ଅଛି, ଆଉ ଦୁଇ ବା ତିନି ଜଣ ଭାଉବାଣୀ କହନ୍ତୁ, ପୁଣି ଅନ୍ୟମାନେ ବିଚାର କରନ୍ତୁ, କିନ୍ତୁ ଉପବିଷ୍ଟ ଅନ୍ୟ କାହାରି ପ୍ରତି ଯଦି କୌଣସି ବାକ୍ୟ ପ୍ରକାଶିତ ହୁଏ ତାହେଲେ ପ୍ରଥମ ଜଣଙ୍କ ନୀରବ ହେଉ। ସେହି ସମୟରେ ମଣ୍ଡଳୀ ମଧ୍ୟରେ ଭାବବାଦୀମାନେ ଥିଲେ ଓ ସେମାନେ ଭାବବାଣୀ ଆକାରରେ କଥା କହୁଥିଲେ। ଆମେ ଜାଣୁ ଯେ ଫିଲିପଙ୍କର କନ୍ୟାମାନେ ଭାବବାଣୀ କହିଲେ, ଯାହାକି ଆମେ ପ୍ରେରିତ 21 ପର୍ବର 9 ପଦରେ ଦେଖିସାରିଛୁ। ସେହି ପର୍ବରେ ମଧ୍ୟ ଆଗାବ ନାମକ ଜଣେ ଭାବବାଣୀ ପ୍ରକାଶ କରିଥିଲେ ବୋଲି ଲେଖା ଅଛି, କିନ୍ତୁ ବର୍ତ୍ତମାନ ସେହିପରି ଆଗାମୀ ଭବିଷ୍ୟତର ବିଷୟକୁ ଭାବବାଣୀ ଆକାରରେ ପ୍ରକାଶ କରିବାର ଦାନ ଆମମାନଙ୍କର ନାହିଁ। ଯଦିବା ସେପରି କେହି କହେ ତାହା ମଧ୍ୟ ସଠିକ୍ ନୁହେଁ, କିମ୍ବା ସଫଳ ହେଉନାହିଁ। 31 ପଦରେ ଲେଖା ଅଛି, କାରଣ ଯେପରି ସମସ୍ତେ ଶିକ୍ଷା ପାଆନ୍ତି ପୁଣି ସମସ୍ତେ ଚେତନାପ୍ରାପ୍ତ ହୁଅନ୍ତି, ଏଥିନିମନ୍ତେ ତୁମ୍ଭେମାନେ ସମସ୍ତେ ଜଣ ଜଣ କରି ଭାବବାଣୀ କହିପାର। ସେମାନେ ସମସ୍ତେ ଜଣକ ପରେ ଜଣେ ଭାବବାଣୀ ପ୍ରକାଶ କରିପାରନ୍ତି। ପ୍ରତ୍ୟେକ ଜଣ ଈଶ୍ୱରଙ୍କ ବାକ୍ୟ ବିଷୟରେ କିଛି କହିପାରିବେ, କାରଣ ପ୍ରଭୁ ତାଙ୍କର ବାକ୍ୟ ମଧ୍ୟ ଦେଇ ବିଭିନ୍ନ ଲୋକଙ୍କୁ ବିଭିନ୍ନ ଉପାୟରେ କଥା କହିଥାନ୍ତି ଓ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀର କିଛି ନା କିଛି ଅନୁଭୂତି ରହିଅଛି। ତେଣୁ ଏହା ପ୍ରତ୍ୟେକଙ୍କ ନିମନ୍ତେ ବିଶେଷ ସହାୟକ। 32 ରୁ 33 ପଦରେ ଲେଖା ଅଛି, ଭାଓବାଦୀମାନଙ୍କ ଆତ୍ମା ଭାଓବାଦୀମାନଙ୍କର ବଶୀଭୂତ, କାରଣ ଈଶ୍ୱର ବିଶୃଙ୍ଖଳାର ଈଶ୍ୱର ନୁହନ୍ତି, ମାତ୍ର ଶାନ୍ତିର ଈଶ୍ୱର। ସାଧୁମାନଙ୍କ ସମସ୍ତ ମଣ୍ଡଳୀରେ ଯେପରି ହୋଇଥାଏ ସେହିପରି ସ୍ତ୍ରୀ ଲୋକମାନେ ମଣ୍ଡଳୀରେ ନୀରବ ରହନ୍ତୁ, ଯେଣୁ କଥା କହିବା ପାଇଁ ସେମାନେ ଅନୁମତି ପାଇନାହାନ୍ତି, ବରଂ ବ୍ୟବସ୍ଥାର ଉକ୍ତି ଅନୁସାରେ ସେମାନେ ବଶୀଭୂତା ହୋଇ ରହନ୍ତୁ। ମାଣ୍ଡଳିକ ଉପାସନା ଶୃଙ୍ଖଳିତ ଭାବେ କରାଯିବା ଉଚିତ ଓ ତହିଁରେ ଶୃଙ୍ଖଳା ରକ୍ଷା କରିବା ଉଚିତ। 14 ପର୍ବର 34 ପଦରେ ଲେଖା ଅଛି, ସାଧୁମାନଙ୍କ ସମସ୍ତ ମଣ୍ଡଳୀରେ ଯେପରି ହୋଇଥାଏ ସେହିପରି ସ୍ତ୍ରୀ ଲୋକମାନେ ମଣ୍ଡଳୀରେ ନୀରବ ରହନ୍ତୁ, ଯେଣୁ କଥା କହିବା ପାଇଁ ସେମାନେ ଅନୁମତି ପାଇନାହାନ୍ତି, ବରଂ ବ୍ୟବସ୍ଥାର ଉକ୍ତି ଅନୁସାରେ ସେମାନେ ବଶୀଭୂତା ହୋଇ ରହନ୍ତୁ। ବର୍ତ୍ତମାନ ସେଠାରେ କ'ଣ କହୁଅଛନ୍ତି, ପରଭାଷା ବିଷୟ ନେଇ ପ୍ରକାଶ କରୁଅଛନ୍ତି। ସେ କହୁନାହାନ୍ତି ଯେ ଜଣେ ସ୍ତ୍ରୀ ମଣ୍ଡଳୀରେ କଥା କହିପାରିବ ନାହିଁ, ମାତ୍ର ସେ କହନ୍ତି ଯେ ସେହି ସ୍ତ୍ରୀ ମଣ୍ଡଳୀ ମଧ୍ୟରେ ପରଭାଷାରେ କଥା କହିବା ଉଚିତ ନୁହେଁ। ହଁ, ଏହି ବିଷୟ ସୁନ୍ଦର ଦେଖାଯାଏ ନାହିଁ, ମାତ୍ର ସେମାନେ ନୀରବ ରହିବା ଆବଶ୍ୟକ। 35 ଓ 36 ପଦରେ ଲେଖା ଅଛି, ସେମାନେ ଯଦି କୌଣସି ବିଷୟ ବୁଝିବାକୁ ଇଚ୍ଛା କରନ୍ତି ତେବେ ଘରେ ଆପଣା ଆପଣା ସ୍ୱାମୀମାନଙ୍କୁ ପଚାରନ୍ତୁ, କାରଣ ମଣ୍ଡଳୀ ମଧ୍ୟରେ କଥା କହିବା ସ୍ତ୍ରୀ ଲୋକ ପକ୍ଷରେ ଲଜ୍ଜାଜନକ। କ'ଣ ଈଶ୍ୱରଙ୍କ ବାକ୍ୟ କି ତୁମମାନଙ୍କଠାରୁ ବାହାରିଅଛି, ଅବା କେବଳ ତୁମମାନଙ୍କ ନିକଟକୁ ଆସିଅଛି? ପ୍ରକୃତରେ ଈଶ୍ୱରଙ୍କ ବାକ୍ୟ ସେମାନଙ୍କ ପ୍ରତି ପ୍ରକାଶିତ ହୋଇଅଛି, ସେମାନଙ୍କ ନିକଟରେ ମଧ୍ୟ ଈଶ୍ୱରଙ୍କ ବାକ୍ୟ ପହଞ୍ଚିଅଛି। 37 ଓ 38 ପଦରେ ଲେଖା ଅଛି, କେହି ଯଦି ଆପଣଙ୍କୁ ଭାଓବାଦୀ ବା ଆତ୍ମିକ ଦାନ ପ୍ରାପ୍ତ ବୋଲି ମନେ କରେ, ତାହେଲେ ମୁଁ ତୁମମାନଙ୍କୁ ଯାହା ଯାହା ଲେଖୁଅଛି ସେହିସବୁ ଯେ ପ୍ରଭୁଙ୍କ ଆଜ୍ଞା, ଏହା ସେ ଜ୍ଞାତ ହେଉ। କିନ୍ତୁ କେହି ଯଦି ଜ୍ଞାତ ନ ହୁଏ ତେବେ ସେ ଅଜ୍ଞାତ ରହୁ। ଏହା ହେଉଛି ପ୍ରକୃତ ପରୀକ୍ଷା। ଆଜି ଯଦି ଜଣେ କହେ ଯେ ସେ ଜଣେ ଭାଓବାଦୀ ବା ଆତ୍ମିକମାନା ଲୋକ, କାରଣ ସେ ପରଭାଷାରେ କଥା କହିପାରେ, ତାହେଲେ ସେ ଜାଣି ରଖିବା ଉଚିତ ଯେ ପାଉଲ ଏଠାରେ ଯେଉଁ ସମସ୍ତ ବିଷୟ କହିଅଛନ୍ତି ସେହି ସମସ୍ତ ଦାନକୁ ବ୍ୟବହାର କରିବା ନେଇ ତାହା ହେଉଛି ପ୍ରଭୁଙ୍କର ଆଦେଶ। 39 ଓ 40 ପଦରେ ଲେଖା ଅଛି, ଏଣୁ ହେ ମୋର ଭାଇମାନେ, ଭାଉବାଣୀ କହିବାକୁ ଏକାନ୍ତ ଚେଷ୍ଟା କର, ପୁଣି ପରଭାଷାରେ କଥା କହିବାକୁ ମନା ନ କର, କିନ୍ତୁ ସମସ୍ତ ବିଷୟ ବିହିତ ମତେ ଓ ସୁଧାରାନୁସାରେ କରାଯାଉ। ଏଠାରେ ଆମେ ପୁନର୍ବାର ସେହି ଉତ୍ତମ ଦାନ ପାଇବା ନିମନ୍ତେ ଚେଷ୍ଟା କରିବା ନେଇ ଉତ୍ସାହପ୍ରାପ୍ତ ହେଉଅଛୁ। ଏପରିକି ଈଶ୍ୱରଙ୍କ ବାକ୍ୟ ଶିକ୍ଷା ଦେବା ହେଉଛି ସବୁଠାରୁ ଉତ୍ତମ ବିଷୟ, ଓ ମୁଁ ପ୍ରଭୁଙ୍କୁ ଏଥିନିମନ୍ତେ ଧନ୍ୟବାଦ ଦିଏ। କିନ୍ତୁ ସମସ୍ତ ବିଷୟ ବିହିତ ମତେ ଓ ସୁଧାରାନୁସାରେ କରାଯାଉ, ଏହା ହେଉଛି ଏକ ମହାନ ନିୟମ। ଆଜି କିନ୍ତୁ ଏଥିରେ ବିଶୃଙ୍ଖଳା ଘଟେ। ଈଶ୍ୱରଙ୍କ ଗୌରବ ପ୍ରକାଶିତ ହେବା ପରିବର୍ତ୍ତେ ତାହାଙ୍କର ଅଗୌରବ ହୁଏ। ଏହି ପରଭାଷା କହିବା ନେଇ ଅନେକ ପ୍ରକାର ସନ୍ଦେହଜନକ ପ୍ରଶ୍ନ ମଧ୍ୟ ଉପୁଜିଥାଏ, ଦ୍ୱନ୍ଦ୍ୱ ମଧ୍ୟ ଉପୁଜିଥାଏ, ଯେହେତୁ ତହିଁର ସତ୍ୟତା ତଥା ବାସ୍ତବତା ଏକ ସନ୍ଦେହର କୁହେଳିକା ସୃଷ୍ଟି କରେ। ତେଣୁ ପାଉଲ କହନ୍ତି, ଏହି ପ୍ରକାରେ ଈଶ୍ୱରଙ୍କ ବିଷୟ ସାଧିତ ହେବା ଉଚିତ ନୁହେଁ। ଏହା ଆମମାନଙ୍କୁ ଏକ ସିଦ୍ଧାନ୍ତରେ ଆଣି ଉପନୀତ କରାଏ ଯେ ଆମେ ଈଶ୍ୱରଙ୍କ ବାକ୍ୟ ପ୍ରଚାର ଉପରେ ବିଶେଷ ଗୁରୁତ୍ୱ ଦେଇ ଓ ତହିଁର ସତ୍ୟତାକୁ ଲୋକମାନଙ୍କ ନିକଟରେ ପ୍ରମାଣିତ କରି ଲୋକମାନଙ୍କ ମନରୁ ସନ୍ଦେହ ଦୂର କରିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ, ଓ ଲୋକମାନଙ୍କୁ ଈଶ୍ୱରଙ୍କ ବାକ୍ୟ ବିଷୟରେ ଶିକ୍ଷା ଦେଇ ସେମାନଙ୍କୁ ଆତ୍ମିକ ଜୀବନରେ ସୁଦୃଢ଼ କରାଇବା ଆବଶ୍ୟକ। ତାହେଲେ ମଣ୍ଡଳୀର ଆତ୍ମିକ ସ୍ଥିତି ସୁଦୃଢ଼ ହୋଇପାରିବ। ଆସନ୍ତୁ ଏହାପରେ ପନ୍ଦର ପର୍ବ ମଧ୍ୟକୁ ଯିବା। ଏହି ପନ୍ଦର ପର୍ବର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ପୁନରୁତ୍ଥାନ ବା ମୃତ୍ୟୁରୁ ପୁନରୁତ୍ଥିତ ହେବା। ବର୍ତ୍ତମାନ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ ମଧ୍ୟକୁ ଆସୁଅଛୁ, ଯାହାକି ପୁନରୁତ୍ଥାନର ମହାନ ସତ୍ୟତାକୁ ପ୍ରକାଶ କରେ। ଏହା ପ୍ରକୃତରେ ସେହି ଆଦ୍ୟ ମଣ୍ଡଳୀର ପ୍ରଥମ ଭ୍ରାନ୍ତ ମତବାଦ ବା ଚିନ୍ତାଧାରାର ଉତ୍ତର ପ୍ରଦାନ କରେ, ଯାହାକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶାରୀରିକ ପୁନରୁତ୍ଥାନକୁ ଅସ୍ୱୀକାର କରୁଥିଲା। କରିନ୍ଥୀୟ ମଣ୍ଡଳୀରେ ତାହା ହିଁ ଘଟିଥିଲା, ଯେହେତୁ ସେମାନେ ଏପିକୁରିୟ ଓ ସ୍ତୋଇକମାନଙ୍କ ପରି କେତେକ ଦାର୍ଶନିକମାନଙ୍କ ମତବାଦ ଦ୍ୱାରା ପରିଚାଳିତ ହୋଇ ଶାରୀରିକ ପୁନରୁତ୍ଥାନକୁ ସ୍ୱୀକାର କରୁନଥିଲେ। କାରଣ ସ୍ତୋଇକମାନେ ଶିକ୍ଷା ଦେଉଥିଲେ ଯେ ମୃତ୍ୟୁରେ ମନୁଷ୍ୟର ଆତ୍ମା ସେହି ଈଶ୍ୱରତ୍ୱ ସହିତ ମିଶିଯାଏ, ତେଣୁ ମନୁଷ୍ୟର ବ୍ୟକ୍ତିତ୍ୱ ନଷ୍ଟ ହୁଏ। ତେଣୁ ଏ ପ୍ରକାର ଚିନ୍ତାଧାରା ପୁନରୁତ୍ଥାନର ବାସ୍ତବ ତାତ୍ପର୍ଯ୍ୟକୁ କ୍ଷୁର୍ଣ୍ଣ କରୁଥିଲା। ଏପିକୁରିୟମାନେ ଶିକ୍ଷା ଦେଉଥିଲେ ଯେ ମୃତ୍ୟୁ ପରେ ମନୁଷ୍ୟର ଆଉ ସ୍ଥିତି ନଥାଏ, ମୃତ୍ୟୁ ହେଉଛି ମନୁଷ୍ୟର ପରିସମାପ୍ତି, ତେଣୁ ଏହା ସେହି ଶାରୀରିକ ପୁନରୁତ୍ଥାନକୁ ଅସ୍ୱୀକାର କରେ। ଏହି କାରଣରୁ ପାଉଲ ଯେତେବେଳେ ସେହି ଆଥିନିରେ ଥିବା ସମୟରେ ପୁନରୁତ୍ଥାନ ବିଷୟ ନେଇ ଶିକ୍ଷା ଦେଉଥିଲେ, ସେମାନେ ଭାବିଲେ ଯେ ପାଉଲ ଜଣେ ନୂତନ ଦେବତାଙ୍କ ବିଷୟରେ ଶିକ୍ଷା ଦେଉଛନ୍ତି, ଆଉ ସେମାନେ ଏହି ପୁନରୁତ୍ଥାନର ବିଷୟ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆମେ ଜାଣି ରଖିବା ଉଚିତ ଯେ ପାଉଲ ଏଠାରେ ଆତ୍ମିକ ପୁନରୁତ୍ଥାନ ବିଷୟ ନେଇ କହନ୍ତି ନାହିଁ, ମାତ୍ର ଶାରୀରିକ ପୁନରୁତ୍ଥାନ ବିଷୟ ନେଇ ପ୍ରକାଶ କରନ୍ତି। ଏହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନ ଓ ଆମମାନଙ୍କର ଅର୍ଥାତ୍ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ପୁନରୁତ୍ଥାନର ବିଷୟକୁ ପ୍ରକାଶ କରେ। ଯେଉଁ ମୁହୂର୍ତ୍ତରେ ଶରୀର ମୃତ୍ୟୁବରଣ କରେ, ସେହି ବ୍ୟକ୍ତି ଅନ୍ୟ ଏକ ସ୍ଥାନକୁ ଚାଲିଯାଏ, କାରଣ ଆତ୍ମା ମରେ ନାହିଁ। ଯଦି ସେହି ବ୍ୟକ୍ତି ଖ୍ରୀଷ୍ଟ ବିଶ୍ୱାସୀ ଓ ଈଶ୍ୱରଙ୍କ ସନ୍ତାନ, ତାହେଲେ ସେ ପ୍ରଭୁଙ୍କ ଉପସ୍ଥିତି ମଧ୍ୟକୁ ଚାଲିଯାଏ, କାରଣ ଶରୀରରୁ ବାହାରିଯିବା ଅର୍ଥ ପ୍ରଭୁଙ୍କ ଉପସ୍ଥିତି ମଧ୍ୟକୁ ଚାଲିଯିବା। ଏହା ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ଜୀବନରେ ପରିଲକ୍ଷିତ ହୁଏ। ଦେଖନ୍ତୁ ଦ୍ୱିତୀୟ କରିନ୍ଥୀୟ ପାଞ୍ଚ ପର୍ବର ଛଅ ପଦରୁ ଆଠ ପଦରେ ଏହିପରି ଲେଖା ଅଛି, ଅତେବ ଆମ୍ଭେମାନେ ସର୍ବଦା ସାହସୀ ଅଟୁ, ଆଉ ଏହି ଶରୀରରେ ଯେପର୍ଯ୍ୟନ୍ତ ନିବାସ କରୁଅଛୁ ସେପର୍ଯ୍ୟନ୍ତ ଯେ ପ୍ରଭୁଙ୍କଠାରୁ ଦୂରରେ ପ୍ରବାସ କରୁଅଛୁ ଏହା ଜାଣୁ। କାରଣ ଆମ୍ଭେମାନେ ଦୃଶ୍ୟ ବିଷୟ ନେଇ ଜୀବନଯାପନ ନ କରି ବିଶ୍ୱାସରେ ଜୀବନଯାପନ କରୁଅଛୁ। ହଁ, ଆମ୍ଭେମାନେ ସାହସୀ ଅଟୁ, ଆଉ ଶରୀରଠାରୁ ଦୂରରେ ବାସ କରି ବରଂ ପ୍ରଭୁଙ୍କ ନିକଟରେ ନିବାସ କରିବାରେ ଆମମାନଙ୍କର ଅଧିକ ସନ୍ତୋଷ। ଯଦି ଜଣେ ବ୍ୟକ୍ତି ଈଶ୍ୱରଙ୍କ ସନ୍ତାନ ନୁହେଁ, ତାହେଲେ ସେ ତାର ମୃତ୍ୟୁ ପରେ ସେହି ଯନ୍ତ୍ରଣାମୟ ସ୍ଥାନକୁ ଯାଏ। ବାସ୍ତବରେ ଏହି ମହାନ ପୁନରୁତ୍ଥାନ ପର୍ବଟି ସୁଷମାଚାରର ସତ୍ୟତାକୁ ପ୍ରତିପାଦିତ କରେ। ସୁଷମାଚାରର ମୁଖ୍ୟ ବିଷୟ ଯେ ପୁନରୁତ୍ଥାନ, ତାହା ଏହି ପର୍ବଟି ପ୍ରକାଶ କରେ। କହିବାକୁ ଗଲେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନ ତାଙ୍କର ମୃତ୍ୟୁର ବାସ୍ତବତାକୁ ଓ ଖ୍ରୀଷ୍ଟ ବିଶ୍ୱାସୀର ଧାର୍ମିକତାକୁ ପ୍ରମାଣିତ କରେ। ଯଦି ପ୍ରଭୁ ଯୀଶୁଖ୍ରୀଷ୍ଟ ମୃତ୍ୟୁକୁ ଜୟ କରି ଉଠିନଥାନ୍ତେ, ତାହେଲେ ସୁଷମାଚାରର ସତ୍ୟତା କିଛି ନଥାନ୍ତା। ତାଛଡ଼ା ତାହାଙ୍କର ମୃତ୍ୟୁରୁ ପୁନରୁତ୍ଥାନ ଆମ୍ଭମାନଙ୍କର ଧାର୍ମିକତାକୁ ପ୍ରକାଶ କରେ। ରୋମିଓ ଚାରି ପର୍ବର ପଚିଶ ପଦରେ ଲେଖା ଅଛି, ସେହି ଯୀଶୁ ଆମ୍ଭମାନଙ୍କ ଅପରାଧ ନିମନ୍ତେ ସମର୍ପିତ ହେଲେ, ପୁଣି ଆମ୍ଭେମାନେ ଧାର୍ମିକ ଗଣିତ ହେବା ନିମନ୍ତେ ଉତ୍ଥାପିତ ହେଲେ। ବାସ୍ତବରେ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ ଏକ ମହାନ ଭରସାର କାରଣ। ମୃତ୍ୟୁ ତାହା ନିମନ୍ତେ ବିଜୟ ଯାତ୍ରା, ଅନନ୍ତକୁ ଯିବାର ଏକ ସୋପାନ। ଯେହେତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଜୀବିତ ଓ ସେ ମଧ୍ୟ ଖ୍ରୀଷ୍ଟଙ୍କ ସହିତ ଜୀବିତ ରହି ସେହି ସ୍ୱର୍ଗୀୟ ତଥା ଅନନ୍ତ ସୁଖ, ଶାନ୍ତି ଓ ପ୍ରାଚୁର୍ଯ୍ୟତାକୁ ଉପଭୋଗ କରିବ, ତେବେ ଏହି ପନ୍ଦର ପର୍ବରେ ପୁନରୁତ୍ଥାନର ବିଷୟକୁ ମୁଖ୍ୟତଃ ପାଞ୍ଚଟି ସ୍ତରରେ ଉପସ୍ଥାପିତ କରାଯାଇଅଛି। ପ୍ରଥମ ଚାରୋଟି ପଦରେ ସୁଷମାଚାରରେ ପୁନରୁତ୍ଥାନର ଗୁରୁତ୍ୱପୂର୍ଣ୍ଣତାକୁ ଉପସ୍ଥାପିତ କରାଯାଇଅଛି। ପାଞ୍ଚ ପଦରୁ ଉଣେଇଶ ପଦରେ ପୁନରୁତ୍ଥାନର ପ୍ରମାଣକୁ ଉପସ୍ଥାପିତ କରାଯାଇଅଛି। କୋଡ଼ିଏ ପଦରୁ ଅଠେଇଶ ପଦରେ ପୁନରୁତ୍ଥାନର ଏକ ମହାନ ଛବି ଉପସ୍ଥାପିତ କରାଯାଇଅଛି। ଅଣତିରିଶରୁ ପଚାଶ ପଦରେ ପୁନରୁତ୍ଥାନର ପଦ୍ଧତି ଓ କାର୍ଯ୍ୟକ୍ରମ ଉପସ୍ଥାପିତ କରାଯାଇଅଛି। ଏକାବନରୁ ଅଠାବନ ପଦରେ ପୁନରୁତ୍ଥାନର ଶକ୍ତିକୁ ଉପସ୍ଥାପିତ କରାଯାଇଅଛି। ଆସନ୍ତୁ ପ୍ରଥମେ ଏହି ପନ୍ଦର ପର୍ବର ପ୍ରଥମ ଚାରିପଦରେ ସୁଷମାଚାରରେ ଥିବା ପୁନରୁତ୍ଥାନର ଗୁରୁତ୍ୱପୂର୍ଣ୍ଣତାକୁ ଲକ୍ଷ୍ୟ କରିବାକୁ ଯିବା। ପାଉଲ ଏଠାରେ ପ୍ରକାଶ କରନ୍ତି ଯେ ପୁନରୁତ୍ଥାନ ସୁଷମାଚାରର ଏକ ଅଂଶ। ପ୍ରକୃତରେ ପୁନରୁତ୍ଥାନ ବିନା ସୁଷମାଚାରର ସ୍ଥିତି ନାହିଁ। ସୁଷମାଚାର ଜଣେ ବ୍ୟକ୍ତିକୁ ନେଇ ଏକ ସବିଶେଷ ଘଟଣାବଳୀ ପ୍ରଦାନ କରେ, ଆଉ ସେହି ବ୍ୟକ୍ତି ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ, ଯାହାଙ୍କର ଜନ୍ମ ଓ ମୃତ୍ୟୁ ଓ ଆଦର୍ଶ ଜୀବନ ଏବଂ ବଳିଦାନ କେବଳ ଇତିହାସରେ ନୁହେଁ, ମାତ୍ର ମନୁଷ୍ୟ ହୃଦୟରେ ଏକ ଗଭୀର ରେଖାପାତ କରିଅଛି। ବର୍ତ୍ତମାନ ଶୁଣନ୍ତୁ ପାଉଲ କିପରି ପ୍ରକାଶ କରନ୍ତି। ପନ୍ଦର ପର୍ବର ପ୍ରଥମ ଚାରିପଦରେ ଏହିପରି ଲେଖା ଅଛି, ହେ ଭାଇମାନେ, ମୁଁ ତୁମମାନଙ୍କ ନିକଟରେ ଯେଉଁ ସୁସମାଚାର ପ୍ରଚାର କରିଥିଲି, ଯାହା ତୁମେମାନେ ଗ୍ରହଣ କରିଥିଲ, ଜୟରେ ମଧ୍ୟ ସ୍ଥିର ହୋଇ ରହିଅଛ, ମୁଁ କେଉଁ ପ୍ରକାରେ ତୁମମାନଙ୍କ ନିକଟରେ ତାହା ପ୍ରଚାର କରିଥିଲି ଏହା ତୁମମାନଙ୍କୁ ସ୍ମରଣ କରାଉଅଛି। ଯଦି ତୁମେମାନେ ତାହା ଦୃଢ଼ ଭାବରେ ଧରିଥାଅ, ତେବେ ତାହାଦ୍ୱାରା ପରିତାଣ ପାଉଅଛ, ନହେଲେ ତ ତୁମେମାନେ ବ୍ୟର୍ଥରେ ବିଶ୍ୱାସୀ ହୋଇଥିଲ। କାରଣ ଯେଉଁ ଯେଉଁ ଶିକ୍ଷା ମୁଁ ପାଇଥିଲି, ସେଥିମଧ୍ୟରୁ ଏହି ପ୍ରଧାନ ଶିକ୍ଷା ତୁମମାନଙ୍କୁ ପ୍ରଦାନ କରିଥିଲି, ଯଥା ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭମାନଙ୍କ ପାପ ନିମନ୍ତେ ମୃତ୍ୟୁଭୋଗ କଲେ, ସମାଧିପ୍ରାପ୍ତ ହେଲେ, ଶାସ୍ତ୍ର ଅନୁସାରେ ତୃତୀୟ ଦିବସରେ ଉତ୍ଥିତ ହେଲେ। ପାଉଲ କହନ୍ତି, କାରଣ ଯେଉଁ ଯେଉଁ ଶିକ୍ଷା ମୁଁ ପାଇଥିଲି, ସେଥିମଧ୍ୟରୁ ଏହି ପ୍ରଧାନ ଶିକ୍ଷା ତୁମମାନଙ୍କୁ ପ୍ରଦାନ କରିଥିଲି। ପ୍ରଶ୍ନ ହେଉଛି, କେଉଁଠାରୁ ସେ ଶିକ୍ଷା ଗ୍ରହଣ କରିଥିଲେ ଓ କେଉଁଠାରେ? ସେ ସେହି ଆରବର ମରୁଭୂମିରେ ଗ୍ରହଣ କରିଥିଲେ, ଯେଉଁଠାକୁ ପ୍ରଭୁ ତାହାଙ୍କୁ ନେଇ ଶିକ୍ଷା ଦେଇଥିଲେ। ଯେତେବେଳେ ସେହି ଦମେଶକର ପଥରେ ପ୍ରଭୁ ଯୀଶୁ ତାହାଙ୍କୁ ଧରିଲେ, ସେତେବେଳେ ସେ ଜାଣିନଥିଲେ ଯେ ପ୍ରଭୁ ଯୀଶୁ ମୃତ୍ୟୁରୁ ଉଠିଅଛନ୍ତି। ସେ ପଚାରୁଛନ୍ତି, ହେ ପ୍ରଭୁ, ଆପଣ କିଏ? ସେ ଜାଣିନଥିଲେ ଯେ ସେ ପ୍ରଭୁ ଯୀଶୁଖ୍ରୀଷ୍ଟ। ପାଉଲ ନିଜେ ସେହି ପୁନରୁତ୍ଥାନ ବିଷୟରେ ଅବଗତ ହେବାକୁ ଥିଲା ଓ ତାହା ସେ ନିଜେ ହୃଦୟଙ୍ଗମ କରିବାକୁ ଥିଲା। ସେ ଏହା ଭାବିନଥିଲେ, ମାତ୍ର ଗ୍ରହଣ କରିଥିଲେ। ପାଉଲ କହନ୍ତି ଯେ ସେ ସେହି ସୁଷମାଚାର ସେମାନଙ୍କ ନିକଟରେ ପ୍ରକାଶ କରନ୍ତି, ଆଉ ସେହି ସୁଷମାଚାର କ'ଣ? ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭମାନଙ୍କ ପାପ ନିମନ୍ତେ ମୃତ୍ୟୁଭୋଗ କଲେ, ସମାଧିପ୍ରାପ୍ତ ହେଲେ, ଶାସ୍ତ୍ର ଅନୁସାରେ ତୃତୀୟ ଦିବସରେ ଉତ୍ଥିତ ହେଲେ। ଏହା ହିଁ ହେଉଛି ସୁସମାଚାର, ଏହା ହିଁ ହେଉଛି ପ୍ରକୃତ ଘଟଣା। ଏହି ତିନୋଟି ଘଟଣା ବିନା ସୁସମାଚାରର ସ୍ଥିତି ନାହିଁ। ତାହା ହିଁ ହେଉଛି ସୁସମ୍ବାଦ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ମୃତ୍ୟୁଭୋଗ କଲେ ଏବଂ ସମାଧିପ୍ରାପ୍ତ ହେଲେ ଓ ମୃତ୍ୟୁରୁ ପୁନରୁତ୍ଥିତ ହେଲେ। ଏହା ହିଁ ହେଉଛି ଆମମାନଙ୍କ ନିମନ୍ତେ ସୁସମ୍ବାଦ। ସୁଷମାଚାର ଆମମାନଙ୍କୁ କହେ ନାହିଁ ଯେ ଆମେ କିଛି କରିବା ଉଚିତ, ମାତ୍ର ଏହା କହେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ କ'ଣ କରିଅଛନ୍ତି। ସେ ଶାସ୍ତ୍ର ଅନୁଯାୟୀ ଆମମାନଙ୍କ ପାପର ନିମନ୍ତେ ମୃତ୍ୟୁବରଣ କଲେ, ସମାଧିପ୍ରାପ୍ତ ହେଲେ ଓ ତୃତୀୟ ଦିନରେ ମୃତ୍ୟୁରୁ ପୁନରୁଦ୍ଧିତ ହେଲେ। ସେ ମୃତ୍ୟୁବରଣ କଲେ, ଏହା ଏକ ଐତିହାସିକ ଘଟଣା, କେହି ତାହା ଅସ୍ୱୀକାର କରିପାରିବେ ନାହିଁ। ସେ ସମାଧିପ୍ରାପ୍ତ ହେଲେ, ତାହା ଏଥିରେ ଯୋଗ କରାଯାଇଅଛି। କାହିଁକି ଜାଣନ୍ତି? ଏହା ପ୍ରମାଣିତ କରେ ଯେ ସେ କେଉଁଆଡ଼େ ଉଭେଇ ଯାଇନଥିଲେ, ସେମାନେ ବାସ୍ତବରେ ତାହାଙ୍କର ଶରୀରକୁ ପାଇ ସମାଧି ଦେଇଥିଲେ। ଏହା ତାହାଙ୍କର ମୃତ୍ୟୁକୁ ପ୍ରମାଣିତ କରେ। ସେ ଶାସ୍ତ୍ର ଅନୁସାରେ ତୃତୀୟ ଦିନରେ ମୃତ୍ୟୁକୁ ଜୟ କରି ଉଠିଲେ। ପୁନରୁତ୍ଥାନ ସୁଷମାଚାରର ଏକ ଅଂଶ। ସେହି ସମାଧି ଉନ୍ମୁକ୍ତ ଥିଲା, ତାହିଁ ଥିଲା ପୁନରୁତ୍ଥାନର ପ୍ରମାଣ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ମୃତ୍ୟୁଭୋଗ କଲେ, ସମାଧିପ୍ରାପ୍ତ ହେଲେ ଓ ମୃତ୍ୟୁରୁ ପୁନରୁଦ୍ଧିତ ହେଲେ, ଏହା ହିଁ ତହିଁର ପ୍ରମାଣ। ଦ୍ୱିତୀୟରେ, କରିନ୍ଥୀୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନେ ହେଉଛନ୍ତି ପୁନରୁତ୍ଥାନର ଦ୍ୱିତୀୟ ପ୍ରମାଣ, ଆଉ ତାହିଁ ହେଉଛି ସେମାନଙ୍କର ଅନୁଭୂତି। ତୃତୀୟରେ, ଶାସ୍ତ୍ର ଅନୁଯାୟୀ ସେ ମୃତ୍ୟୁଭୋଗ କଲେ, ସମାଧିପ୍ରାପ୍ତ ହେଲେ ଓ ପୁନରୁଦ୍ଧିତ ହେଲେ। ସେହି ଶାସ୍ତ୍ର କ'ଣ? ତାହା ହେଉଛି ପୁରାତନ ନିୟମ। ପୁରାତନ ନିୟମ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁ, ସମାଧି ଓ ପୁନରୁତ୍ଥାନର ବିଷୟକୁ ଭାବବାଣୀ ଆକାରରେ ପ୍ରକାଶ କରେ, ଯାହାକି ନୂତନ ନିୟମରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ସଫଳ ହୋଇଥିଲା। ତେଣୁ ପୁରାତନ ନିୟମର ଭାବବାଣୀ ଅନୁଯାୟୀ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ସମସ୍ତ ଘଟଣା ମଧ୍ୟ ଦେଇ ଯିବାକୁ ଥିଲା, ଓ ଆମମାନଙ୍କ ନିମନ୍ତେ ସେହି ପ୍ରାୟଶ୍ଚିତ କାର୍ଯ୍ୟ ସାଧନ କରି ଆମମାନଙ୍କ ନିମନ୍ତେ ସେହି ଧାର୍ମିକତା ସାଧନ କରିବାକୁ ଥିଲା। ତାହାଙ୍କର ପୁନରୁତ୍ଥାନ ପ୍ରମାଣିତ କରେ ଯେ ସେ ଆଜି ମଧ୍ୟ ଜୀବିତ, ଓ ସେ ଆଜି ମଧ୍ୟ ଆମମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରସ୍ତୁତ, ଯେହେତୁ ସେ ଆମମାନଙ୍କ ନିମନ୍ତେ ଆପଣାକୁ ଦେଲେ। ତେଣୁ ପ୍ରିୟ ବନ୍ଧୁ, ସେହି ସୁଷମାଚାର ଉପରେ ବିଶ୍ୱାସ କରି, ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ପରିତାଣର ଅଧିକାରୀ ହେଉ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয়ক অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনাতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল অ্যাড্রেসটি লিখে রাখন্তু, odia.ttb@radio882.com। তেবে আজি পাই এঠারে রখুছু, নমস্কার।
মুতুমকু পূজিবি, তুমকু হি পূজিবি, মুতুমকু পূজিবি, পছি ছি